ओम शांति। आज सकार महावाक्य 21 अगस्त 2026 मधुर संतान मनी बापा मिठारु मिठा साकारी नटंती सेतिपाई आउ सब कथा छाड़ी से बापा को मने पकाइले साकारिन भोली मिठा होइछिब। प्रश्न, तुमे मने बाबा द्वारा श्रीमद प्राप्त करी निज भितरी केऊ संस्कार भरुछ? उत्तर, ଭବିଷ୍ୟତରେ ବିନା ମନ୍ତ୍ରୀରେ ସାରା ବିଶ୍ୱ ଉପରେ ରାଜତ୍ୱ କରିବାର, ଭବିଷ୍ୟତରେ ରାଜଧାନୀ ଚଳାଇବାର ଶ୍ରୀମତ ନେବା ପାଇଁ ହିଁ ତୁମେମାନେ ଏଠାକୁ ଆସିଛ। ବାବା ତୁମକୁ ଏପରି ଶ୍ରୀମତ ଦେଉଛନ୍ତି ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ କାହାର ରାୟ ଅର୍ଥାତ୍ ପରାମର୍ଶ ନେବାର ଆବଶ୍ୟକତା ନାହିଁ। ରାୟ ସେମାନଙ୍କୁ ନେବାକୁ ପଡ଼ିଥାଏ ଯାହାଙ୍କର ବୁଦ୍ଧି ଦୁର୍ବଳ ଥାଏ। ଗୀତା, ତୁମି ହୋ ମାତା। ଓମ୍ ଶାନ୍ତି। ମଧୁର ସନ୍ତାନ ମାନେ ଗୀତା ଶୁଣିଲେ, ଏକଥା କିଏ କହିଲେ ଯେ ମଧୁର ରୁହାନୀ ସନ୍ତାନ ମାନେ? ନିଶ୍ଚୟ ରୁହାନୀ ବାପା ହିଁ କହିପାରିବେ। ମଧୁର ସନ୍ତାନ ମାନେ ଏବେ ସମ୍ମୁଖରେ ବସିଛନ୍ତି ଓ ବହୁତ ସ୍ନେହର ସହିତ ବାପା ବୁଝାଉଛନ୍ତି। ତୁମେ ଜାଣିଛ ଯେ ରୁହାନୀ ବାପାଙ୍କ ବ୍ୟତୀତ ସମସ୍ତଙ୍କୁ ସୁଖ ଶାନ୍ତି ଦେଇ ଦୁଃଖରୁ ମୁକ୍ତ କରିବା ପାଇଁ ସାରା ଦୁନିଆରେ ଆଉ କେହି ନାହାନ୍ତି। ସେଥିପାଇଁ ଦୁଃଖରେ ବାପାଙ୍କୁ ମନେ ପକାଇ ଚାଲିଛନ୍ତି। ତୁମେ ପିଲାମାନେ ସମ୍ମୁଖରେ ବସିଛ, ଜାଣିଛ ଯେ ବାବା ଆମକୁ ସୁଖଧାମର ଯୋଗ୍ୟ କରାଉଛନ୍ତି। ସର୍ବଦା ସୁଖଧାମର ମାଲିକ କରାଉଥିବା ବାପାଙ୍କ ସମ୍ମୁଖକୁ ତୁମେ ଆସିଛ। ଏବେ ଜାଣୁଛ ସମ୍ମୁଖରେ ଶୁଣିବା ଓ ଦୂରରେ ରହି ଶୁଣିବାରେ ବହୁତ ଅନ୍ତର ରହିଛି। ମଧୁବନରେ ତୁମେ ସମ୍ମୁଖକୁ ଆସୁଛ, ମଧୁବନ ପ୍ରସିଦ୍ଧ ଅଟେ। ମଧୁବନ ବୃନ୍ଦାବନରେ ସେମାନେ ଶ୍ରୀକୃଷ୍ଣଙ୍କ ଚିତ୍ର ଦେଖାଇଛନ୍ତି, କିନ୍ତୁ ଶ୍ରୀକୃଷ୍ଣ ତ ନାହାନ୍ତି। ଏଠାରେ ନିରାକାର ବାବା ତୁମ ସହିତ ମିଶୁଛନ୍ତି। ତୁମକୁ ନିଜକୁ ଘଡ଼ିକୁ ଘଡ଼ି ଆତ୍ମା ନିଶ୍ଚୟ କରିବାକୁ ପଡ଼ିବ। ମୁଁ ଆତ୍ମା ବାବାଙ୍କ ଠାରୁ ବର୍ଷା ନେଉଛି, ସାରା କଳ୍ପରେ ଏହା ଏକମାତ୍ର ସମୟ। ଏହା କଳ୍ପର ସୁନେଲି ସଙ୍ଗମ ଯୁଗ ଅଟେ। ଏହାର ନାମ ରଖାଯାଇଛି ପୁରୁଷୋତ୍ତମ। ଏହା ହିଁ ସଙ୍ଗମ ଯୁଗ ଅଟେ, ଯେଉଁଠି ସବୁ ମନୁଷ୍ୟ ମାତ୍ରକେ ଉତ୍ତମ ହେଉଛନ୍ତି। ଏବେ ତ ସବୁ ମନୁଷ୍ୟମାନଙ୍କର ଆତ୍ମା ତମ ପ୍ରଧାନ ହୋଇଯାଇଛି, ଯାହା ପୁଣି ଏବେ ସତ୍ୟ ପ୍ରଧାନ ହେଉଛି। ସତ୍ୟ ପ୍ରଧାନ ହେବା ଦ୍ୱାରା ମନୁଷ୍ୟ ଉତ୍ତମ ହେଉଛନ୍ତି, ତମ ପ୍ରଧାନ ହେବା ଦ୍ୱାରା ମନୁଷ୍ୟ କନିଷ୍ଠ ହେଉଛନ୍ତି। ତେଣୁ ଆତ୍ମାମାନଙ୍କୁ ବାପା ବସି ସମ୍ମୁଖରେ ବୁଝାଉଛନ୍ତି। ସମସ୍ତ ଅଭିନୟ ଆତ୍ମା ହିଁ କରୁଛି, ଶରୀର ନୁହେଁ। ଆତ୍ମା ଓ ଶରୀର ଉଭୟର ମିଳନ ହେଲେ ଅଭିନୟ ଚାଲିଥାଏ। ତୁମ ବୁଦ୍ଧିରେ ଆସିଯାଉଛି ମୁଁ ଆତ୍ମା ପ୍ରକୃତରେ ନିରାକାରେ ଦୁନିଆ ଅଥବା ଶାନ୍ତି ଧାମର ବାସିନ୍ଦା ଅଟେ, ଏକଥା କେହି ବି ଜାଣିନାହାନ୍ତି। ବା ନା ନିଜେ ବୁଝିଛନ୍ତି, ନା ଅନ୍ୟକୁ ବୁଝାଇ ପାରୁଛନ୍ତି। ତୁମ ବୁଦ୍ଧିର ତାଲା ଏବେ ଖୋଲି ଯାଇଛି। ତୁମେ ଜାଣିଛ ବାସ୍ତବରେ ଆତ୍ମାମାନେ ପରମଧାମରେ ରହୁଛନ୍ତି, ତାହା ନିରାକାରେ ଦୁନିଆ, ଏହା ସାକାରେ ଦୁନିଆ। ଏଠାରେ ଆମେ ସମସ୍ତେ ଆତ୍ମା ଅଭିନେତା ଅଟୁ। ପ୍ରଥମେ ପ୍ରଥମେ ଆମେ ଅଭିନୟ କରିବାକୁ ଆସିଥାଉ, ପୁଣି କ୍ରମାନୁସାରେ ଆସୁଛନ୍ତି ଓ ଯାଉଛନ୍ତି। ସବୁ ଅଭିନେତା ଏକା ସଙ୍ଗେ ଆସନ୍ତି ନାହିଁ, ଭିନ୍ନ ଭିନ୍ନ ପ୍ରକାରର ଅଭିନେତା ଆସନ୍ତି ଓ ଯାଆନ୍ତି। ନାଟକ ପୁରା ହେଲେ ସମସ୍ତେ ଏକତ୍ର ହୋଇଥାନ୍ତି। ଏବେ ତୁମକୁ ପରିଚୟ ମିଳିଛି ଆତ୍ମା ପ୍ରକୃତରେ ଶାନ୍ତି ଧାମର ବାସିନ୍ଦା ଅଟେ, ଏଠାକୁ ଅଭିନୟ କରିବାକୁ ଆସୁଛି। ବାବା ସବୁ ସମୟରେ ଅଭିନୟ କରିବାକୁ ଆସୁନାହାନ୍ତି, ଆମେ ହିଁ ଅଭିନୟ କରି କରି ତମ ପ୍ରଧାନ ହୋଇଯାଉଛୁ। ଏବେ ତୁମକୁ ବାବାଙ୍କ ସମ୍ମୁଖରେ ମୁରଲି ଶୁଣିବା ଦ୍ୱାରା ବହୁତ ମଜା ଲାଗୁଛି। ନିଜେ ମୁରଲି ପଢ଼ିଲେ ଏତେ ମଜା ଆସେ ନାହିଁ। ତୁମେ ଏଠାରେ ସମ୍ମୁଖରେ ଅଛ ନା? ତେବେ ପ୍ରଥମେ ସତ୍ୟଯୁଗୀ ଆଦି ସନାତନ ଦେବୀ ଦେବତା ଧର୍ମାବଲମ୍ବୀମାନେ ହିଁ ଆସିଥାନ୍ତି। ତୁମେ ଜାଣିଛ ଭାରତ ଦେବୀ ଦେବତାମାନଙ୍କର ସ୍ଥାନ ଥିଲା, ଏବେ ନାହିଁ। ଚିତ୍ର ଦେଖୁଛ, ତେଣୁ ସେମାନେ ନିଶ୍ଚୟ ଥିଲେ। ପ୍ରଥମେ ପ୍ରଥମେ ତ ଆମେ ଦେବୀ ଦେବତା ଥିଲୁ, ନିଜର ଅଭିନୟକୁ ତ ମନେ ରଖିବ ନା ଭୁଲିଯିବ। ବାପା କହୁଛନ୍ତି ତୁମେ ଏହି ପାଠ କରିଛ, ଏହା ହେଉଛି ଡ୍ରାମା, ନୂଆ ଦୁନିଆ ପୁଣି ପୁରୁଣା ହେଉଛି। ପ୍ରଥମେ ପ୍ରଥମେ ଉପରୁ ଯେଉଁ ଆତ୍ମାମାନେ ଆସିଥାନ୍ତି ସେମାନେ ଗୋଲ୍ଡେନ୍ ଏଜ୍ ସତ୍ୟ ଯୁଗରେ ଆସିଥାନ୍ତି। ଏହିସବୁ କଥା ଏବେ ତୁମ ବୁଦ୍ଧିରେ ଅଛି। ସତ୍ୟଯୁଗ ଆଦିରେ ତୁମେମାନେ ହିଁ ଅଭିନୟ କରିବା ପାଇଁ ଆସିଥିଲ। ତୁମେ ବିଶ୍ୱର ମାଲିକ ମହାରାଜା ମହାରାଣୀ ଥିଲ, ତୁମର ରାଜଧାନୀ ଥିଲା, ଏବେ ତ ରାଜଧାନୀ ନାହିଁ। ଏବେ ତୁମେ ଶିଖୁଛ ଆମେ ରାଜତ୍ଵ କିପରି ଚଲାଇବୁ। ସେଠାରେ ମନ୍ତ୍ରୀ ରହିବେ ନାହିଁ, ରାୟ ଦେବାବାଲାର ଆବଶ୍ୟକତା ନାହିଁ, ସେମାନେ ତ ଶ୍ରୀମଦ ଦ୍ୱାରା ଶ୍ରେଷ୍ଠରୁ ଶ୍ରେଷ୍ଠ ହୋଇଯାଉଛନ୍ତି, ତେଣୁ ଆଉ କାହାର ରାୟ ନେବାର ଆବଶ୍ୟକତା ନାହିଁ। ଯଦି କାହାଠାରୁ ରାୟ ନିଅନ୍ତି ତେବେ ବୁଝାଯିବ ଏହାଙ୍କ ବୁଦ୍ଧି କମ ଅଛି। ବର୍ତ୍ତମାନ ମିଳୁଥିବା ଶ୍ରୀମଦ ସତ୍ୟଯୁଗରେ ମଧ୍ୟ ସ୍ଥାୟୀ ରହିବ। ଏବେ ତୁମର ଆତ୍ମା ସତେଜ ହେଉଛି, ଏବେ ତୁମ ସନ୍ତାନ ମାନଙ୍କୁ ଦେହି ଅଭିମାନୀ ହେବାକୁ ପଡିବ। ଶାନ୍ତି ଧାମରୁ ଆସି ଏହି ସ୍ଥୂଳ ପତନରେ ତୁମେମାନେ ଟକେ ହୋଇ କଥାବାର୍ତ୍ତା କରୁଛ, କଥାବାର୍ତ୍ତା କରିବା ବିନା କର୍ମ ହୋଇପାରିବ ନାହିଁ, ଏହା ବହୁତ ବୁଝାଇବାର କଥା। ଯେପରି ବାପାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି, ସେହିପରି ତୁମ ଆତ୍ମାରେ ମଧ୍ୟ ଏବେ ସମସ୍ତ ଜ୍ଞାନ ରହିଛି। ଆତ୍ମା କହୁଛି ମୁଁ ଗୋଟିଏ ଶରୀର ଛାଡ଼ି ସଂସ୍କାର ଅନୁସାରେ ଆଉ ଗୋଟିଏ ଶରୀର ନେଉଛି, ପୁନର୍ଜନ୍ମ ମଧ୍ୟ ନିଶ୍ଚୟ ହେଉଛି। ଆତ୍ମାକୁ ଯେଉଁ ପାଠ ବି ମିଳିଛି ସେ ଅଭିନୟ କରି ଚାଲିଛି ଓ ସଂସ୍କାର ଅନୁସାରେ ପର ଜନ୍ମ ନେଉଛି। ଦିନକୁ ଦିନ ଆତ୍ମାର ପବିତ୍ରତାର ମାତ୍ରା କମ ହୋଇଯାଉଛି। ପତିତ ଅକ୍ଷର ଦ୍ୱାପର ପରେ କାମରେ ଆଣୁଛନ୍ତି, ତଥାପି ଅଳ୍ପ ଫରକ ନିଶ୍ଚୟ ପଡୁଛି। ତୁମେ ନୂଆ କର ତିଆରି କର ଏକ ମାସ ପରେ ନିଶ୍ଚୟ କିଛି ଫରକ ପଡିବ। ଏବେ ତୁମେ ଜାଣୁଛ ବାବା ଆମକୁ ବର୍ଷା ଅର୍ଥାତ ସମ୍ପତ୍ତି ଦେଉଛନ୍ତି। ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗର ସମ୍ପତ୍ତି ଦେବା ପାଇଁ ଆସିଛି। ଯିଏ ଯେତେ ପୁରୁଷାର୍ଥ କରିବେ ସିଏ ସେତେ ପଦ ପାଇବେ। ବାବାଙ୍କ ପାଖରେ କୌଣସି ଅନ୍ତର ନାହିଁ। ବାପା ଜାଣିଛନ୍ତି ଆମ ଆତ୍ମା ମାନଙ୍କୁ ପଢାଉଛନ୍ତି। ପ୍ରତ୍ୟେକ ଆତ୍ମା ନିଜ ପାଇଁ ପୁରୁଷାର୍ଥ କରୁଛନ୍ତି। ମେଲ୍ ଫିମେଲ୍ ଅର୍ଥାତ୍ ପୁରୁଷ ସ୍ତ୍ରୀର ଦୃଷ୍ଟି ଏଠାରେ ରହେ ନାହିଁ। ତୁମେ ସବୁ ପିଲାମାନେ ଅବିନାଶୀ ପିତାଙ୍କ ଠାରୁ ସମ୍ପତ୍ତି ନେଉଛ। ସମସ୍ତ ଆତ୍ମା ଭାଇ ଭାଇ ଅଟନ୍ତି, ଯାହାଙ୍କୁ ବାବା ପାଠ ପଢାଇ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି। ବାବା ହିଁ ଆତ୍ମିକ ସନ୍ତାନ ମାନଙ୍କୁ କହୁଛନ୍ତି ହେ କେହ୍ଲା ମଧୁର ବିଚ୍ଛେଦୀ ସନ୍ତାନ ମାନେ, ତୁମେ ବହୁତ ସମୟରୁ ଅଭିନୟ କରି କରି ଏବେ ପୁଣି ଆସିଛ ନିଜର ବର୍ଷା ଅର୍ଥାତ୍ ସ୍ୱର୍ଗର ରାଜ୍ୟ ଭାଗ୍ୟ ନେବା ପାଇଁ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ପ୍ରାରମ୍ଭରୁ ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ତୁମେ ଆକ୍ଟର ପାଠ କରି ଅଭିନୟ କରି ଚାଲିଛ। ଆତ୍ମା ଅବିନାଶୀ, ଏଥିରେ ଅବିନାଶୀ ପାଠ ଭରି ରହିଛି। ଶରୀର ତ ପରିବର୍ତ୍ତନ ହୋଇ ଚାଲିଥାଏ, ବାକି ଆତ୍ମା କେବଳ ପବିତ୍ରରୁ ଅପବିତ୍ର ହୋଇଥାଏ, ସତ୍ୟ ଯୁଗରେ ହୋଇଥାନ୍ତି ପବିତ୍ର। ଏହାକୁ ପତିତ ଦୁନିଆ କୁହାଯାଉଛି। ଏବେ ସୁଖଧାମ ସ୍ଥାପନ ହେଉଛି, ବାକି ସବୁ ଆତ୍ମାମାନେ ମୁକ୍ତିଧାମରେ ରହିବେ। ବର୍ତ୍ତମାନ ଏହି ଅବିନାଶୀ ନାଟକ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ସବୁ ଆତ୍ମା ମଶା ସଦୃଶ ଯିବେ। ବର୍ତ୍ତମାନ ପତିତ ଦୁନିଆରେ କୌଣସି ବି ଆତ୍ମା ଆସିଲେ ତାଙ୍କର କଣ ମୂଲ୍ୟ ରହିବ? ବାସ୍ତବରେ ସେମାନଙ୍କର ମୂଲ୍ୟ ଅଛି ଯେଉଁମାନେ ପ୍ରଥମେ ପ୍ରଥମେ ନୂଆ ଦୁନିଆକୁ ଆସିଥାନ୍ତି। ନୂଆ ଦୁନିଆ ଥିଲା ତାହା ପୁଣି ପୁରୁଣା ହୋଇଛି। ନୂଆ ଦୁନିଆରେ ଦେବତାମାନେ ଥିଲେ, ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣନ ଥିଲା, ଏଠାରେ ତ ଅସରନ୍ତି ଦୁଃଖ ରହିଛି। ବାବା ସେ ଦୁଃଖର ପୁରୁଣା ଦୁନିଆରୁ ମୁକ୍ତ କରୁଛନ୍ତି। ଏହି ପୁରୁଣା ଦୁନିଆ ନିଶ୍ଚୟ ବଦଳିବ, ଯେପରି ଦିନ ପରେ ରାତି, ରାତି ପରେ ଦିନ ହୋଇଥାଏ, ତୁମେମାନେ ଜାଣୁଛ ଆମେ ନିଶ୍ଚିନ୍ତ ସତ୍ୟ ଯୁଗର ମାଲିକ ହେବୁ। ତେଣୁ ଆମେ କାହିଁକି ନିଜକୁ ଆତ୍ମା ନିଶ୍ଚୟ କରି ବାପାଙ୍କୁ ମନେ ନ ପକାଇବୁ? କିଛି ପରିଶ୍ରମ ତ କରିବାକୁ ପଡିବ, ରାଜତ୍ୱ ପାଇବା ସହଜ ନୁହେଁ, ବାପାଙ୍କୁ ମନେ ପକାଇବାକୁ ହେବ। ଏହା ମାୟାର ୱଣ୍ଡର ଯାହାକି ଘଡ଼ିକୁ ଘଡ଼ି ତୁମକୁ ଭୁଲାଇ ଦେଉଛି। ଏଥିପାଇଁ ଉପାୟ କରିବା ଦରକାର। ଏପରି ନୁହେଁ ମୋର ହେବା ଦ୍ୱାରା ମୋର ସ୍ମୃତି ସ୍ଥାୟୀ ହୋଇଯିବ, ତାହେଲେ ଆଉ ପୁରୁଷାର୍ଥ କଣ କରିବ? ନା ବଞ୍ଚିଥିବା ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ପଡିବ, ଜ୍ଞାନ ଅମୃତ ପିଇବାକୁ ହେବ। ଏ କଥା ମଧ୍ୟ ଜାଣିଛ ଯେ ଏହା ଆମର ଅନ୍ତିମ ଜନ୍ମ। ଏହି ଶରୀରର ଅଭିମାନକୁ ଛାଡି ଦେହି ଅଭିମାନୀ ହେବାକୁ ପଡିବ, ଘର ସଂସାରରେ ମଧ୍ୟ ରହିବାକୁ ହେବ, ପୁରୁଷାର୍ଥ ନିଶ୍ଚୟ କରିବାକୁ ହେବ। କେବଳ ନିଜକୁ ଆତ୍ମା ନିଶ୍ଚୟ କରି ବାପାଙ୍କୁ ମନେ ପକାଅ। ତୁମେବ ମାତା ପିତା, ଏସବୁ ହେଲା ଭକ୍ତି ମାର୍ଗର ମହିମା। ତୁମକୁ କେବଳ ଏକମାତ୍ର ଆହ୍ଲା ବା ଈଶ୍ୱର ପିତାଙ୍କୁ ମନେ ପକାଇବାକୁ ହେବ। କେବଳ ମୁହିଁ ସାକାରିନ ଭଳି ମିଠା ଅଟେ, ତୁମେମାନେ ମଧ୍ୟ ସବୁ ବ୍ୟର୍ଥ କଥାକୁ ଛାଡି ବହୁତ ମିଠା ସାକାରିନ ଭଳି ହୋଇଯାଅ। ଏବେ ତୁମର ଆତ୍ମା ତମ ପ୍ରଧାନ ହୋଇଯାଇଛି, ତାକୁ ସତ ପ୍ରଧାନ କରିବା ପାଇଁ ଯୋଗର ଯାତ୍ରାରେ ରୁହ। ସମସ୍ତଙ୍କୁ ଏହି କଥା କୁହ, ବାପାଙ୍କ ଠାରୁ ସୁଖର ସମ୍ପତ୍ତି ନିଅ। ସତ୍ୟ ଯୁଗରେ ସୁଖ ରହିଥାଏ, ବାପା ହିଁ ସୁଖଧାମ ସ୍ଥାପନ କରୁଛନ୍ତି। ବାବାଙ୍କୁ ମନେ ପକାଇବା ବହୁତ ସହଜ ଅଟେ, କିନ୍ତୁ ମାୟାର ଅପୋଜିସନ ଅର୍ଥାତ୍ ବିରୋଧ ବହୁତ ରହିଛି। ତେଣୁ ଚେଷ୍ଟା କରି ମୋତେ ମନେ ପକାଇଲେ ଖାତା ବାହାରିଯିବ। ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତିରେ ଗାୟନ ରହିଛି। ଏହି ଡ୍ରାମାରେ ପ୍ରତ୍ୟେକଙ୍କୁ ନିଜର ପାର୍ଟ ରିପିଟ କରିବାକୁ ହେବ। ଏହି ଡ୍ରାମା ଭିତରେ ସବୁଠାରୁ ଅଧିକ ପାର୍ଟ ଆମର ରହିଛି, ସୁଖ ମଧ୍ୟ ସବୁଠାରୁ ଅଧିକ ଆମକୁ ମିଳିବ। ବାପା କହୁଛନ୍ତି ତୁମର ଦେବୀ ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ, ଆଉ ବାକି ସମସ୍ତେ ହିସାବ କିତାବ ଯୁକ୍ତ କରି ଶାନ୍ତିଧାମ ଚାଲିଯିବେ। ଅଧିକ ବିସ୍ତାରକୁ ଆମେ କାହିଁକି ଯିବା? ବାପା ଆସୁହିଛନ୍ତି ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ, ମଶା ସଦୃଶ ସମସ୍ତଙ୍କୁ ନେଇଯିବେ। ଏହି ଶରୀର ଶେଷ ହୋଇଯିବ, ବାକି ଅବିନାଶୀ ଆତ୍ମା ତାର ହିସାବ କିତାବ ଯୁକ୍ତ କରି ଚାଲିଯିବ। ଏପରି ନୁହେଁ ଯେ ଆତ୍ମା ନିଆଁରେ ପଡିଲେ ପବିତ୍ର ହେବ, ଆତ୍ମାକୁ ବାବାଙ୍କ ସ୍ମୃତି ରୂପେ ଯୋଗ ଦ୍ୱାରା ପବିତ୍ର ହେବାକୁ ପଡିବ। ଏହା ଯୋଗ ଅଗ୍ନି ଅଟେ, ସେମାନେ ପୁଣି ଏହାକୁ ନାଟକ ରୂପ ଦେଇଛନ୍ତି। ସୀତା ଅଗ୍ନିକୁ ପାର କଲେ ଅଗ୍ନିରେ କଣ କେବଳ ଜଣେ ସୀତାଙ୍କୁ ପାରି ହେବାକୁ ହେବ? ବାପା ବୁଝାଉଛନ୍ତି ତୁମେ ସବୁ ସୀତାମାନେ ବର୍ତ୍ତମାନ ପତିତ ଅଟ, ରାବଣ ରାଜ୍ୟରେ ରହିଛ, ବର୍ତ୍ତମାନ ଏକ ବାବାଙ୍କୁ ମନେ ପକାଇ ତୁମକୁ ପାପନ ହେବାର ଅଛି। ରାମ ଜଣେ ହିଁ ଅଟନ୍ତି। ଅଗ୍ନି ଅକ୍ଷର ଶୁଣିବା ଦ୍ୱାରା ଭାବୁଛନ୍ତି ନିଆଁକୁ ପାରି କଲେ, କେଉଁଠି ଯୋଗ ଅଗ୍ନି କେଉଁଠି ଏ ସ୍ଥୂଳ ଅଗ୍ନି। ଆତ୍ମା ପରମାତ୍ମାଙ୍କ ସହିତ ଯୋଗ ରଖିବା ଦ୍ୱାରା ପତିତରୁ ପାପନ ହେବ। ଯୋଗ ଅଗ୍ନି ଏବଂ ସ୍ଥୂଳ ଅଗ୍ନି ମଧ୍ୟରେ ରାତି ଦିନର ଅନ୍ତର ରହିଛି। ସବୁ ଆତ୍ମାମାନେ ସୀତା ଅଟନ୍ତି, ରାବଣ ଜେଲରେ ଶୋକ ବାଟିକାରେ ଅଛନ୍ତି। ଏଠାକାର ସୁଖ ତ କାକ ବିଶ୍ୱାସ ସମାନ ଅଟେ, ସ୍ୱର୍ଗର ସୁଖ ଅସରନ୍ତି ଅଟେ। ତେଣୁ ପିଲାମାନେ ଜ୍ଞାନ ରତ୍ନରେ ଝୋଲି ଭରିବା ଉଚିତ, କୌଣସି ପ୍ରକାରର ସଞ୍ଚୟ ଆସିବା ଅନୁଚିତ। ଦେହ ବିମାନ ଆସିଲେ ପୁଣି ଅନେକ ପ୍ରକାରର ପ୍ରଶ୍ନ ଉଠିଥାଏ, ତାପରେ ବାପା ଯେଉଁ ସେବା ଦିଅନ୍ତି ତାକୁ କରନ୍ତି ନାହିଁ। ମୂଳ କଥା ହେଉଛି ଆମକୁ ପତିତରୁ ପାବନ ହେବାକୁ ପଡିବ, ଅନ୍ୟ କୌଣସି ସଂକଳ୍ପ କରିବାର ଆବଶ୍ୟକତା ନାହିଁ। ଏହା ହେଉଛି ପତିତ ଦୁନିଆ, ତାହେଲା ପାବନ ଦୁନିଆ। ମୁଖ୍ୟ କଥା ହେଉଛି କିପରି ପବିତ୍ର ହେବା। ପାବନ କିଏ କରାଇବେ ଏକଥା କିଛି ଜାଣି ନାହାନ୍ତି। ଯଦି ସେମାନଙ୍କୁ ପତିତ କୁହାଯିବ ତେବେ ବିଗିଡି ଯିବେ, ନିଜକୁ କେହି ବିକାରୀ ବୋଲି ଭାବୁ ନାହାନ୍ତି। କହିଥାନ୍ତି ସମସ୍ତେ ତ ଗୃହସ୍ଥ ଥିଲେ, ରାମ ସୀତା ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ପିଲା ଥିଲେ ନା, ସେଠାରେ ପୁଣି ତ ପିଲା ଜନ୍ମ ହେବେ। एक कथा भूली जायछन्ते जे ताको निर्विकारे दुनिया कहा जाए ताहा हेला शिवालय। बाबा तुम संतान मानको केते उपाय बताउछन्ते। शिव बाबा हेउछन्ते पिता, शिक्षक, गुरु जी समस्तंकु सद्गति देउछन्ते। दुनिया रे तो जदि जणे गुरुंकर देहांत होई जाए ताहेले गुरुंकर गति बा स्थान तांकर संतानकु देथाते। तेबे से गुरु किपरि कहार सद्गति करिपारिबे। समस्तंकर सद्गति दाता हेउछन्ते जणे। रावण राज्य रे हेउछि दुर्गति, राम राज्य हेउछि सद्गति। बाबा समस्तंकु पावन करि नै जाइथान्ते। पुणी केही तुरंत पतित होई जाती नहीं। क्रमान्वय निम्नगामी होइथान्ती। सत्व प्रधान रु सत्व रजो तम तुम बुद्धि रे 84 जन्म रे चक्र रहिछि। तुम्हें वर्तमान जेपर लाइट हाउस अर्थात आलोक स्तंभ अट। ज्ञान द्वारा ही चक्र को जानी गलणी जे एहा किपरि घुरुछि। एबे तुम संतान मान को अन्य समस्त को रास्ता बताइबा को हेप। तुम्हें समस्त सेना अट। तुम्हें रास्ता बताउथिबा पायलट अट। समस्त को कह एवं शांतिधाम सुखधाम को मन पकाओ। कालीचुक दुखधाम को भूली जाओ। आमे तुमको बहुत भल रास्ता बताउछु। पतित पावन जणे निरातार बाबा अटंती। तांको माने पकाइबा द्वारा तुम्हें पापन होइछिब। तुम आत्मा पर चढ़ीथिबा पापत होइछिब। भगवान उवाच मनमना भव। शिव भगवान उवाच विनाश काले विपरीत बुद्धि विनश्यन्ति ओ विनाश काले परम पिता परमात्मा सहित प्रीति बुद्धि विजयन्ति। तुम्हार जिते प्रीति बुद्धि हेब से उच्च पद पाइब। देह अभिमान आसिले एते उच्च पद पाइपरिब नाही। अच्छा मीठा मीठा शिखले दे संतान मानक प्रति माता पिता बापदाता मधुर स्नेह भर स्मृति एवं सुप्रभात। आत्मिक पिता आत्मिक संतान मानको नमस्ते। धारणा पाए मुख्य सारांश नंबर एक। ज्ञान रत्न रे निजर बुद्धि रूपी झुलामणी भरिबाकु हेब। ज्ञान रे कोनोसी प्रकार रा संशय उठाइबा अनुचित। जेते संभव बाबांकु मने पकाइबार पुरुषार्थ करि पावन हेबाकु पड़िब। बाकी अनेक प्रकार रा प्रश्न उठाइबा अनुचित। नंबर दुई। केवल एक बाबांक सहित सच्चा प्रीति रखी बाबांक भली मिठा साकारीन हेबाकु पड़िब। वरदान सर्वदा ज्ञान सज्जनकर सन्मुखरे रहुथिबा अंतरमुखी स्वमानधारी भव। जेपरि सूर्यंकु सन्मुखरे देखिले सूर्यर किरण निश्चिंत पड़िब। सेहिपरि जेउ पिलामाने ज्ञान सूर्य बाबांकर सन्मुखरे सर्वदा रहिथान्ति सेमाने ज्ञान सूर्यंकर सर्वगुण गुडिकर किरण निज उपरे अनुभव करिथान्ति। सेमानंकर मुखमंडलरे अंतरमुखतार झलक एवं संगम जुगर बा भविष्यतार सर्वसोमान गुडिकर फल अर्थात आत्मिक निशा देखिबाकु मिलिथाए। एथिपई सर्वदा स्मृतिरे रहुजे या अंतिम घड़ी अटे। जे कोनोसी समयरे एही शरीरर विनाश होइपारे सेथिबे सर्वदा प्रीत बुद्धि होइ ज्ञान सूर्यंकर सन्मुखरे रही अंतर्मुखतार भासमान अनुभूति रहिबाकु हेब। स्लोगान सर्वदा उड़ीबार कलार उड़ी चलिबा ही जंजल रूपक पहाड़ को अतिक्रम करिबा। अव्यक्ति सारा अपवित्रतार बीज को मध्य समाप्त करी संपूर्ण स्वच्छ अर्थात पवित्र हुआ। पवित्रता ही महानता अटे। एहा ही हेउछि जोगी जीवनर आधार। जदि टिके भी अंश मात्रारे संकल्पने मध्य कोनोसी प्रकारर अपवित्रता रहिथिब तेबे पवित्र पितांकर स्मृति से जिए अटंती जेपरि अटंती सेपरि आसिपारिब नाही। सेथिपई संकल्पने मध्य अपवित्रतार अंश को समाप्त करी संपूर्ण स्वच्छ हुआ। ସର୍ବଦା ଏହି ସ୍ମୃତି ରହୁ ଯେ ମୋ ପୂଜ୍ୟ ଆତ୍ମା ଏ ଶରୀର ରୂପକ ମନ୍ଦିରରେ ବିରାଜମାନ ଅଟେ। ଆଚ୍ଛା, ଓମ୍ ଶାନ୍ତି।